ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯାଉଛନ୍ତି। କେନ୍ଦ୍ର ସରକାର ଚଳିତ ମାସ 21 ତାରିଖରେ ବାଣିଜ୍ୟିକ କୋଲ୍ ବ୍ଲକ୍ର ଦଶମ ପର୍ଯ୍ୟାୟ ନିଲାମ କରିବେ। ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇ ରକ୍ତଶିକୁଳି ରୋଗକୁ ପ୍ରତିହତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାଧାରଣ ବଜେଟ୍ 2024-25 ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ବିଚାର ବିମର୍ଶର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଆଇସିସି ଟି20 ବିଶ୍ୱକପ୍ ପ୍ରତିଯୋଗିତା ସୁପର 8ର ପ୍ରଥମ ମ୍ୟାଚ୍ରେ ଆଉ କିଛି ସମୟ ପରେ ଦକ୍ଷିଣ ଆଫ୍ରିକା ଓ ଆମେରିକା ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯାଉଛନ୍ତି। ସେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ 1,500 କୋଟି ଟଙ୍କା ମୂଲ୍ୟର 84 ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀନଗରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୁବ ସଶକ୍ତିକରଣ ଜାମ୍ମୁ କାଶ୍ମୀର ରୂପାନ୍ତରଣ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗ ନେବେ। ଏହି ଅବସରରେ ସେ 2,000ରୁ ଅଧିକ ସରକାରୀ ଚାକିରି ପାଇବାକୁ ଥିବା ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ 1,800 କୋଟି ଟଙ୍କା ମୂଲ୍ୟର କୃଷି ଓ ଆନୁଷଙ୍ଗିକ ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶ୍ରୀନଗରରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ସେ ଯୋଗଦେବା ସହ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। କେନ୍ଦ୍ର ସରକାର ଚଳିତ ମାସ 21 ତାରିଖରେ ବାଣିଜ୍ୟିକ କୋଲ୍ ବ୍ଲକ୍ର ଦଶମ ପର୍ଯ୍ୟାୟ ନିଲାମ କରିବେ। ଏହି ପର୍ଯ୍ୟାୟରେ 60 ବ୍ଲକ୍ର ନିଲାମ କରାଯିବ। ହାଇଦ୍ରାବାଦଠାରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡି ଏହି ନିଲାମର ଶୁଭାରମ୍ଭ କରିବେ। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ନିଲାମ ହେବାକୁ ଥିବା କୋଇଲା ବ୍ଲକ୍ଗୁଡ଼ିକ ଜରିଆରେ ଆଞ୍ଚଳିକ ଅର୍ଥନୈତିକ ବିକାଶ ହେବା ସହ ନିଯୁକ୍ତି ସୃଷ୍ଟି କରିବାରେ ଏହା ସହାୟକ ହେବ। ଓଡ଼ିଶା, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗରେ ଏହି କୋଇଲା ବ୍ଲକ୍ଗୁଡ଼ିକ ରହିଛି। ଓଡ଼ିଶାରେ 16 ଖଣି ଥିବାବେଳେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ 15 ଖଣିକୁ ନିଲାମ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2020ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣିଜ୍ୟିକ କୋଇଲା ବ୍ଲକ୍ଗୁଡ଼ିକର ନିଲାମ କାର୍ଯ୍ୟ ଆରମ୍ଭ କରିଥିଲେ। ତା'ପରଠାରୁ ସମ୍ପୃକ୍ତ ମନ୍ତ୍ରଣାଳୟ ସଫଳତାର ସହ 107 କୋଇଲା ବ୍ଲକ୍କୁ 9 ପର୍ଯ୍ୟାୟରେ ନିଲାମ କରିବାରେ ସକ୍ଷମ ହୋଇଛି। ଅଦ୍ୟାବଧି ଦେଶରେ 11 ବାଣିଜ୍ୟିକ କୋଇଲା ବ୍ଲକ୍ କାର୍ଯ୍ୟକ୍ଷମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇ ସିଟି ସେଲ୍ ବା ରକ୍ତଶିକୁଳି ରୋଗକୁ ପ୍ରତିହତ କରାଯାଇପାରିବ। ବିଶ୍ୱ ସିକିଲ୍ ସେଲ୍ ନିରାକରଣ ଦିବସ ପାଳନ ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିପାଇଁ ସରକାର ଏକ ମିଶନ କାର୍ଯ୍ୟକାରୀ କରିଛନ୍ତି। ଏ ଦିଗରେ ଜନସଚେତନତା ବୃଦ୍ଧି ସହ ନମୁନା ପରୀକ୍ଷଣ ତଥା ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସିକିଲ୍ ସେଲ୍ ରୋଗର ତ୍ୱରିତ ଚିହ୍ନଟ ଗୁଣାତ୍ମକ ଚିକିତ୍ସା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଚଳିତ ବର୍ଷର ବାର୍ତ୍ତା ରହିଛି, ଉପଯୁକ୍ତ ପଦ୍ଧତିରେ ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ର ଉନ୍ନତ ଚିକିତ୍ସା ସେବାକୁ ଆଗେଇ ନେବା।
ଭାରତ ସରକାର ଏଇ ରୋଗର ବିନାଶ ହବ। ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣି ଓ ଆଣ୍ଠୁଗୁଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ୍ ୱେଲ୍ନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ପରିପ୍ରେକ୍ଷୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ସିକଲସେଲ ରୋଗ ମୁଖ୍ୟତଃ ଆଦିବାସୀମାନଙ୍କୁ ଆକ୍ରାନ୍ତ କରୁଛି। ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଓରାମ କହିଛନ୍ତି ଅଧିକରୁ ଅଧିକ ଲୋକ ଏହି ରୋଗ ବିଷୟରେ ସଚେତନ ହେବା ଦରକାର। ଏହାର ଚିକିତ୍ସା କେବଳ ମାନବୀୟ ଦୃଷ୍ଟିକୋଣରୁ ହୋଇପାରିବ। ରୋଗକୁ ଚିହ୍ନଟ କରିବା ଲାଗି ଗ୍ରାମ ପଞ୍ଚାୟତ ଏବଂ ଅଙ୍ଗନୱାଡ଼ି ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯିବାର ସମୟ ଆସିଛି। ଅନେକ ମନ୍ତ୍ରଣାଳୟ ଓ ବହୁ ବିଭାଗ ସିକଲସେଲ ବିଷୟରେ ସଚେତନ ନ ଥିବାରୁ ଏକ ସାମୁହିକ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ଓରାମ କହିଛନ୍ତି। ସମ୍ମିଳନୀ ଅବସରରେ ଶ୍ରୀ ଓରାମ ସିକଲସେଲ ରୋଗରେ ପୀଡ଼ିତ ରୋଗୀଙ୍କ ସହ ଭାବ ବିନିମୟ କରିଛନ୍ତି। ବିଶ୍ୱ ରକ୍ତଶିକୁଳି ବା ସିକଲସେଲ ନିରାକରଣ ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ମଧ୍ୟପ୍ରଦେଶର ଦିନ୍ଦୁରୀଠାରେ ଏକ ସମାବେଶରେ ଯୋଗଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି ଏ ଦିଗରେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା 2047 ମସିହା ସୁଦ୍ଧା ଏହି ରୋଗକୁ ଦେଶରୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି। ସାଧାରଣ ବଜେଟ୍ 2024-25 ପୂର୍ବରୁ ଅର୍ଥ ତଥା କମ୍ପାନୀ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ବରିଷ୍ଠ ଅର୍ଥନୀତିଜ୍ଞଙ୍କୁ ନେଇ ପ୍ରାକ୍ ବଜେଟ୍ ବିଚାର ବିମର୍ଶର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ସଚିବ, ଅର୍ଥନୈତିକ ବ୍ୟାପାର, ରାଜସ୍ୱ, ବିତ୍ତୀୟ ସେବା ଓ କମ୍ପାନୀ ବ୍ୟାପାର ସଚିବ ଏବଂ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଯୋଗ ଦେଇଥିଲେ। ଦିଲ୍ଲୀର ଏକ କୋର୍ଟ ଆଜି ଦିଲ୍ଲୀ ଅବକାରୀ ନୀତି ସଂକ୍ରାନ୍ତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟତମ ଅଭିଯୁକ୍ତ ବିନୋଦ ଚୌହାନଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଜୁଲାଇ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତ ମିଆଦ ଅବଧି ଶେଷ ପରେ ଉଭୟ ତିହାର ଜେଲ୍ରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ସୂଚନାଯୋଗ୍ୟ ଅରବିନ୍ଦ କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମାର୍ଚ୍ଚ 21 ଗିରଫ ହୋଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ 38 ଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 21 ଆନ୍ତର୍ଜାତିକ ଯୋଗ ଦିବସର 10ମ ସଂସ୍କରଣ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସାମାଜିକ ଗଣମାଧ୍ୟମରେ ଶଶାଙ୍କ ଆସନର ଭିଡ଼ିଓ ଚିତ୍ର ପୋଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ଉପରେ ଏହି ଆସନର ଥିବା ସକାରାତ୍ମକ ପ୍ରଭାବ ଉପରେ ଭିଡ଼ିଓ ଚିତ୍ରରେ ଦର୍ଶାଯାଇଛି। ମାନସିକ ଏବଂ ଶାରୀରିକ ସୁସ୍ଥତା ବଜାୟ ରଖିବାରେ ଏହି ଆସନର ବିଶେଷ ଉପକାରିତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଚ୍ଚ ରକ୍ତଚାପ ଏବଂ ଆର୍ଥ୍ରାଇଟିସ୍ ରୋଗର ନିରାକରଣ ଦିଗରେ ଏହି ଆସନ ବିଶେଷ ଫଳପ୍ରଦ ହୋଇଥାଏ ବୋଲି ଭିଡ଼ିଓ ଚିତ୍ରରେ ଦର୍ଶାଯାଇଛି। କର୍ଣ୍ଣାଟକ ଆୟୁଷ ବିଭାଗ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜିଠାରୁ ଏକ 10-ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ସ୍କାଉଟ୍ସ ଗାଇଡ୍ସ ଅଙ୍ଗନୱାଡ଼ି କର୍ମୀ ଏବଂ ବେଙ୍ଗାଲୁରୁ ଆପାର୍ଟମେଣ୍ଟ ମାଲିକ ସଂଘର କର୍ମକର୍ତ୍ତା ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ଶ୍ରୀ ଶ୍ରୀନିବାସ ଆକାଶବାଣୀକୁ କହିଛନ୍ତି ଗତ 10 ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା 21 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଶେଷ ହେବ। ଅରୁଣାଚଳ ପ୍ରଦେଶରେ ଗତ କିଛିଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ କାମେଙ୍ଗ ପାକୁମ୍ପାରେ ଏବଂ ଦେବାଙ୍ଗ ଘାଟିରେ ପାଦଦେଶରେ ସତର୍କ ସୂଚନା ଜାରି କରାଯାଇଛି। କର୍ସିଂସା ଅଞ୍ଚଳରେ ହଠାତ୍ ବନ୍ୟା ଆସିବା ଯୋଗୁଁ ଜାତୀୟ ରାଜପଥ 415ର ଏକ ଅଂଶ ଧୋଇଯାଇଛି। ନିର୍ଜୁଲି ବନ୍ଦରଦେୱା ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଇଟାନଗର ଜିଲ୍ଲା ପ୍ରଶାସନ ଏହି ରାସ୍ତାର ମରାମତି ହେବା ପର୍ଯ୍ୟନ୍ତ ଗୁଣ୍ଟୁ ରାସ୍ତା ଦେଇ ଯାତାୟତ କରିବାକୁ ପରାମର୍ଶ ଦେଇଛନ୍ତି। ଆଇସିସି ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ସୁପର 8 ପର୍ଯ୍ୟାୟ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା 8 ଦଳକୁ 2 ଗ୍ରୁପ୍ରେ ସ୍ଥାନିତ କରାଯାଇଛି। ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଆଫଗାନିସ୍ତାନକୁ ନେଇ ପ୍ରଥମ ଗ୍ରୁପ୍ ଏବଂ ଆମେରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଦ୍ୱିତୀୟ ଗ୍ରୁପ୍ ଗଠନ କରାଯାଇଛି। ବାଂଲାଦେଶ ନେପାଳକୁ ହରାଇ ଅଷ୍ଟମ ଦଳ ଭାବେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆଜି ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ମଧ୍ୟରେ ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ରାତି 8 ଖେଳାଯିବ। ଆସନ୍ତାକାଲି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ଏହି ଦୁଇ ଗ୍ରୁପ୍ର ପ୍ରଥମ 2 ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ସୁପର 8 ପର୍ଯ୍ୟାୟରେ ପ୍ରତ୍ୟେକ ଦଳ 3 ଲେଖାଏଁ ମ୍ୟାଚ୍ ଖେଳିବେ ଏବଂ 2 ମ୍ୟାଚ୍ ବିଜୟୀ ଟିମ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନକ୍ଆଉଟ୍ ପର୍ଯ୍ୟାୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତା 29 ଦିନ ବାରବାଡୋସ୍ଠାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 2 ଜମ୍ମୁ କାଶ୍ମୀର ଗସ୍ତରେ ଯାଉଛନ୍ତି। କେନ୍ଦ୍ର ସରକାର ଚଳିତ ମାସ 21 ବାଣିଜ୍ୟିକ କୋଲ୍ ବ୍ଲକ୍ର 10ମ ପର୍ଯ୍ୟାୟ ନିଲାମ କରିବେ। ଉନ୍ନତ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ରକ୍ତଶିକୁ ରୋଗକୁ ପ୍ରତିହତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାଧାରଣ ବଜେଟ୍ 2024-25 ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ବିଚାର ବିମର୍ଶର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଆଇସିସି ଟି20 ବିଶ୍ୱକପ୍ ପ୍ରତିଯୋଗିତା ସୁପର 8ର ପ୍ରଥମ ମ୍ୟାଚ୍ରେ ଆଉ କିଛି ସମୟ ପରେ ଦକ୍ଷିଣ ଆଫ୍ରିକା ଓ ଆମେରିକା ମଧ୍ୟରେ ହେବ ମୁକାବିଲା।